ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହଲା ମୁଖ୍ୟ ଖବର। ବିକଶିତ ଭାରତ ଗଠନ୍ତି ସାମିଲ ହେବାର୍କେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଭିନ୍ ଭିନ୍ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଲାଗି 27 ଜଣ ସମ୍ମାନିତ। ଉଦ୍ଯାପିତ ହେଲା 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ପ୍ରବାସୀମାନଙ୍କୁ ସବୁବେଳେ ସ୍ୱାଗତ କରିବେ ଓଡ଼ିଶାବାସୀ, କହିଲେ ମୁଖ୍ୟମନ୍ତ୍ରୀ। ଆଉର୍ ହକି ଇଣ୍ଡିଆ ଲିଗ୍ ଥି ଆଜ୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ହେବା ମ୍ୟାଚ୍। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 2047 ମସିହା ତକ୍ ବିକଶିତ ଭାରତ ଗଠନ ପ୍ରକ୍ରିୟା ଥି ସାମିଲ ହେବାର୍କେ ଥିବାର ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଜନତା ମୈଦାନ 18 ନମ୍ବର ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହଟି ଅଭିଭାଷଣ ଦେଇକରି ରାଷ୍ଟ୍ରପତି କହିଛନ୍, ବିକଶିତ ଭାରତ ଖାଲି ସରକାରଙ୍କର ଲକ୍ଷ୍ୟ ନୁହେଁ, ଇଟା ଗୋଟେ ଜାତୀୟ ଅଭିଯାନ। ଫି ଭାରତୀୟ ଆର୍ ପ୍ରବାସୀ ଭାରତୀୟଙ୍କର ସକ୍ରିୟ ଅଂଶଗ୍ରହଣ ଥି ହିଁ ବିକଶିତ ଭାରତ ଗଠନ ହୋଇପାରିବା ବୋଲି ରାଷ୍ଟ୍ରପତି କହିଛନ୍।
Not just the knowledge and skills acquired in this sacred land, but also the values and ethos that have been the foundation of our civilization for millennia. Today, we honor those amongst you who have distinguished themselves through exemplary achievements. It is my privilege to confer on them the Pravasi Bharatiya Samman as India's token of recognition of their extraordinary contributions.
Srimati Murmu kahichan, Bharat aaj biswastarna pragatir ନୂଆ ଆଶା ଦେଖେଇଛି। ଇଥି ପ୍ରବାସୀ ଭାରତୀୟମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରବାସୀ ଭାରତୀୟ ଦିବସ ଖାଲି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଇଟା ଭାରତ ଆର୍ ଇତାର ପ୍ରବାସୀଙ୍କର ଭିତରେ ସମ୍ପର୍କକେ ବରକସ୍ କରବାର ଗୋଟିଏ ବଳିଷ୍ଠ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଛନ୍। ଉଦ୍ଯାପନୀ ସମାରୋହଟି ଭିନ୍ ଭିନ୍ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି 27 ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍। ସେମାନଙ୍କର ଭିତରେ ଓଡ଼ିଶାର ଜଣେ ପ୍ରବାସୀ ଭାରତୀୟ ରବି କୁମାର ଏସ୍ ଭିଲ୍ ସମ୍ମାନିତ ହୋଇଛନ୍। କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରବାସୀ ଭାରତୀୟମାନଙ୍କୁ ଯୋଗଦାନ ଲାଗି କୃତଜ୍ଞତା ଜଣାଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶାବାସୀ ସବୁବେଳେ ପ୍ରବାସୀମାନଙ୍କୁ ସ୍ୱାଗତ କରିବେ। ଭୁବନେଶ୍ୱରର ଏହି ସମ୍ମିଳନୀର ଆୟୋଜନ ଲାଗି ଓଡ଼ିଆ ଅସ୍ମିତା ଆହୁରି ଉଚ୍ଚା ହୋଇପାରିଛେ। ସମ୍ମିଳନୀର ଆୟୋଜନ ଉତାରୁ ବିଶ୍ୱ ଦରବାରନ ଓଡ଼ିଆ କଳା, ସଂସ୍କୃତି ଆର୍ ପର୍ଯ୍ୟଟନର ପ୍ରଚାର ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍।
ପ୍ରବାସୀ ଭାରତୀୟ ଦିବସ ଉତ୍ସବର ଉଦ୍ଯାପନୀ ଅବସରରେ ଆପଣଙ୍କର ଆଗମନ ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି। ଆପଣଙ୍କର ଉପସ୍ଥିତି ଏ କାର୍ଯ୍ୟକ୍ରମର ମର୍ଯ୍ୟାଦାକୁ ବୃଦ୍ଧି କରିଛି। ଆପଣ ଆମ ରାଷ୍ଟ୍ରର ଉଜ୍ଜ୍ୱଳ ପ୍ରଦୀପ, ଆପଣ ଆମ ବିଶ୍ୱାସ ଆଉ ଆକାଂକ୍ଷାର ଅକ୍ଷୟ ଭଣ୍ଡାର। ଆପଣଙ୍କର ସକ୍ରିୟ ଏବଂ ଗୌରବମୟ ଉପସ୍ଥିତି ଆମ ପାଇଁ ଅନ୍ତରଙ୍ଗ ଆଶ୍ୱସ୍ତି ଓ ସୁଖଦାୟକ। ଆପଣଙ୍କର ମହିମାମଣ୍ଡିତ ଉପସ୍ଥିତି ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।
ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର ଥି ମହିଳା ସଶକ୍ତିକରଣ ସାହାଯ୍ୟ କରବା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍। ନାରୀ ଶକ୍ତି ଆର୍ ପ୍ରଭାବର ଉତ୍ସବ ବାବଦେ ହୋଇଥିବାର ଗୋଟିଏ ଆଲୋଚନା ଚକ୍ର ଥି ଯୋଗ ଦେଇକରି ଡକ୍ଟର ଜୟଶଙ୍କର କହିଛନ୍, ଭେଦଭାବ ପରିବାରନୁ ହିଁ ମୂଲ ହୋଇଥିସି। ଐତିହାସିକ, ପରମ୍ପରାଗତ ଆର୍ ସାମାଜିକ ଚଳନୀତି ଥିବାର ସମସ୍ୟାମାନଙ୍କର ସମାଧାନ ହେଲେ ବିକାଶ ହୋଇପାରବା। ଅଧିବେଶନ ଥି ଭିନ୍ ଭିନ୍ କ୍ଷେତ୍ର ଥି ବିଶ୍ୱସ୍ତରନ ପ୍ରତିନିଧିତ୍ୱ କରୁଥିବାର ସଫଲ ମହିଳାମାନଙ୍କର ଉପରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆର୍ ହରିୟାଣାର ପର୍ଯ୍ୟଟନ ମନ୍ତ୍ରୀ କନ୍ୱର୍ ପାଲ୍ ଗୁଜର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଥି ଓଡ଼ିଶାର ପ୍ରଦର୍ଶନୀ କକ୍ଷ ବୁଲିବାର ସହିତ ଇତାର ପ୍ରଶଂସା କରିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଓଡ଼ିଶାର ମହାନ ପରମ୍ପରାକେ ସାରା ପୃଥିବୀ ନ ପହଞ୍ଚାବାର ଥି ଇ ଚେରେଷ୍ଟା ଗୁର୍ଦୁଟେ ପ୍ରଶଂସନୀୟ। ପ୍ରଦର୍ଶନୀ ଜରିଏ ଓଡ଼ିଶାର କଳା, ସଂସ୍କୃତିର ବହୁତ ପ୍ରଚାର ପ୍ରସାର ହେବା ବୋଲି କେନ୍ଦ୍ରମନ୍ତ୍ରୀ ଆଶ କରିଛନ୍। ଭାରତର ସଂସ୍କୃତି ଆର୍ ସାଂସ୍କୃତିକ ମୂଲ୍ୟବୋଧ ଆର୍ ଭାଷାକେ ବିଶ୍ୱ ଦରବାରନ ପହଞ୍ଚାବାର ଥି ପ୍ରବାସୀ ଭାରତୀୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଆର୍ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଥି ସଂସ୍କୃତି ସମ୍ପର୍କ ଆର୍ ଆତ୍ମୀୟତା ବାବଦେ ହୋଇଥିବାର ଗୋଟିଏ ଆଲୋଚନାଚକ୍ରଥି ଯୋଗ ଦେଇକରି ଶ୍ରୀ ଶେଖାୱତ କହିଛନ୍, ରାଷ୍ଟ୍ରର ମହାନତା ତାର ପ୍ରବାସୀଙ୍କର ସାଙ୍ଗେ ସୁସମ୍ପର୍କ ସ୍ଥାପନାଥି ରହିଥିସି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ଜରିଏ ସଫଲ ପ୍ରବାସୀ ଭାରତୀୟମାନଙ୍କୁ ନିଜର ଦେଶ ସାଙ୍ଗେ ଯୋଡ଼ି ରଖବାର୍କେ ପ୍ରଧାନମନ୍ତ୍ରୀଙ୍କର ପ୍ରୟାସକେ ଶ୍ରୀ ଶେଖାୱତ ପ୍ରଶଂସା କରିଛନ୍। କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଜାତୀୟ ଯୁବ ଦିବସ 2025 ଆଜିଠାନୁ ମୂଲ ହୋଇଛେ। ସମାରୋହର ଉଦ୍ଯାପନୀ ଦିବସ 12 ତାରିଖ ଦିନ 10 ବଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କାର୍ଯ୍ୟକ୍ରମଥି ଦେଶର ଯୁଆନମାନଙ୍କର ସାଙ୍ଗେ ସିଧାସଳଖ ଭାବେ ବିନିମୟ କରିବେ। ବିକଶିତ ଭାରତକେ ନେଇକରି ଯୁଆନ ପିଲା ଟୁକେଲମାନେ ପ୍ରଧାନମନ୍ତ୍ରୀଙ୍କ ଠାନେ ନିଜ ନିଜର ଲକ୍ଷ୍ୟ ଉପସ୍ଥାପନ କରିବେ। ଦେଶ ନେତୃତ୍ୱ ଆର୍ ଦେଶ ଗଠନ ଦିଗେ ଯୁଆନ ପିଢ଼ିକେ ବିନିଯୋଗ କରବାର୍ ଲାଗି ଏ କାର୍ଯ୍ୟକ୍ରମ ସାହାଯ୍ୟ କରବା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଇ ମାସ ଲାଗି 1,73,030 କୋଟି ଟ୍ୟାକ୍ସ ଟଙ୍କା ଦେଇଛନ୍। ସେଥୁ ଓଡ଼ିଶାକେ 7,834 କୋଟି 80 ଲକ୍ଷ ଟ୍ୟାକ୍ସ ଟଙ୍କା ମିଳିଛି। ଗଲା ମାସନୁ ଇ ମାସ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅତକା କରି ଟଙ୍କା ଦେଇଛନ୍। ଗଲା ମାସ ମୋଟ 89,086 କୋଟି ଟଙ୍କା ଦେଇଥିଲେ। ରାଜ୍ୟମାନେ ବିକାଶ ଆର୍ ଜନକଲ୍ୟାଣକାରୀ କାମକେ ତୁର୍ତ୍ତି କରବା ଲାଗି ଏଥର ବଢ଼େଇକରି ଏ ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ତରଫୁ ସୂଚନା ଦିଆଯାଇଛି। ଓଡ଼ିଶାକେ ଟ୍ୟାକ୍ସ ଟଙ୍କା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭ 2025କେ ସମର୍ପିତ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଆଜ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଚ୍ୟାନେଲକେ ଲୋକାର୍ପଣ କରିକି କହିଛନ୍, କୁମ୍ଭବାଣୀ ଅତକା ଲୋକପ୍ରିୟ ହେବାର ସହିତ ଦୂରିଆ ଇଲାକାନ ଲୋକମାନଙ୍କର ପାଖେ ପହଞ୍ଚି ପାର୍ବା। ମହାକୁମ୍ଭ ବାବଦ ସବୁ ତଥ୍ୟ ଇତାର ଜରିଏ ପ୍ରସାରିତ ହେବା ବୋଲି ସେ କହିଛନ୍। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଆଜି ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଉଛି। ହିନ୍ଦୀ ଭାଷା ସରଳ ସମୃଦ୍ଧ ଭାଷା ହୋଇଥିବାରୁ ପୃଥିବୀର ସବୁଠାରୁ ଅତକା ବ୍ୟବହାର କରାଯାଉଥିବାର 5ଟା ଭାଷା ଭିତରେ ହିନ୍ଦୀ ଭାଷା ଠାନ୍ ପାଇଛି। 1975 ଆଜିର ଦିନେ ନାଗପୁରଠାରେ ହୋଇଥିବାର ପହିଲା ବିଶ୍ୱ ହିନ୍ଦୀ ସମ୍ମିଳନୀଟି ବିଶ୍ୱ ହିନ୍ଦୀ ଦିବସ ପାଳନ ଲାଗି ପ୍ରସ୍ତାବ ହୋଇଥିଲା। ଭାରତ ସରକାର 2006 ଫି ବଛର ଜାନୁଆରୀ ମାସ 10 ତାରିଖକେ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍। ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 8 ନମ୍ବର ଦିନେ ମଥୁରା ନଗରୀନ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ଲାଗି ଅକ୍ରୁରଙ୍କର ଗୋପପୁର ଗମନ, ଇନ୍ଦ୍ରଙ୍କର ସହିତ ଯୁଦ୍ଧ ଆରବନ୍ଦୀ, ଯମପୁର ଆକ୍ରମଣ, ମହାରାଜ କଂସଙ୍କର ନଗର ବୁଲବାର ଦୃଶ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା। ସେନ୍ତା ଗୋପପୁରେ ଶ୍ରୀକୃଷ୍ଣଙ୍କର ଗିରି ଗୋବର୍ଦ୍ଧନ ଧାରଣ, ଅକ୍ରୁରଙ୍କର ଗୋପପୁର ପ୍ରବେଶ ଆର୍ କୃଷ୍ଣ ବଳରାମଙ୍କର ସାଙ୍ଗେ ଭେଟ, ଯମୁନାନ ଶ୍ରୀକୃଷ୍ଣଙ୍କର ପାଦଚିହ୍ନ ଦର୍ଶନ ବାଗିର ଦୃଶ୍ୟ ଅଭିନୟ ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲିନୁ ହାଇଦ୍ରାବାଦ ଯାଉଥିବାର ଗୋଟିଏ ଘରୋଇ ବସ୍ ଦୁର୍ଘଟଣାଥି 4 ଜଣଙ୍କର ଜୀବନ ଯାଇଥିବାର ବେଳେ 6 ଜଣ ଅତକା ଯାତ୍ରୀ ଆହତ ହୋଇଛନ୍। ବସ୍ଟା ତେଲେଙ୍ଗାନା କମ୍ବମ୍ ସୂର୍ଯ୍ୟପେଟ ଜାତୀୟ ରାଜପଥ ଯାଉଥିବାର ବେଳେ ରାସ୍ତାନ ଠିଆ ହୋଇଥିବାର ଗୋଟିଏ ଟ୍ରକ୍କେ ପଛାଡ଼ୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ ଅପ୍ରବଲ କୁହୁଡ଼ି ଲାଗି ବସ୍ ଚାଳକ ଟ୍ରକ୍କେ ଦେଖିନାଇପାରି। ସିଆଡ଼େ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଗୁଣ୍ଡୁଣି ଗାଁନୁ ପାଖାପାଖି 45 ଜଣ ଯାତ୍ରୀ ନେଇକରି ଗଲା ରାତି କାଲି ଯାଇ ଯାଉଥିବାର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାନୁ ଜଣଙ୍କର ଜୀବନ ଯାଇଛି। ଏହି ଦୁର୍ଘଟଣାଥି 30 ଅତକା ଯାତ୍ରୀ ଆହତ ହୋଇଛନ୍। ପୁଲିସ ଆର ଅଗ୍ନିଶମ ବାହିନୀ ଘଟଣା ଜାଗାକେ ପହଞ୍ଚିକରି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଦେଶବ୍ୟାପୀ ଜାନୁଆରୀ 25 ଜାତୀୟ ମତଦାତା ଦିବସ ପାଳନ କରାଯିବା। ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଲାଗି ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସବୁ ପଞ୍ଚାୟତ, ବ୍ଲକ, ଉପଖଣ୍ଡ ଆର୍ ଜିଲ୍ଲାସ୍ତରଥି ମତଦାତା ଦିବସ ପାଳନ କରିବା ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକଟି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଆର ଅଧିକାରୀମାନେ ଯୋଗ ଦେଇଥିଲେ। ହେନ୍ତା ଦେବଗଡ଼ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ଭିଲ୍ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ଭୋଟର ଦିବସକେ ନେଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ଧାରିଜ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ଆଜି ପାଟନାଗଡ଼ ଗଙ୍ଗାଧର ପାର୍କଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା, ପାଟନାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହର କୁନା ଭାବେ ଯୋଗ ଦେଇଥିଲେ। ସେ ମୁଖ୍ୟ ଖବର ଫେର ଘାଏ ବିକଶିତ ଭାରତ ଗଠନଥି ସାମିଲ ହେବାର୍କେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଭିନ୍ ଭିନ୍ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଲାଗି 27 ଜଣ ସମ୍ମାନିତ। ପ୍ରବାସୀମାନଙ୍କୁ ସବୁବେଳେ ସ୍ୱାଗତ କରିବେ ଓଡ଼ିଶାବାସୀ, କହିଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।